ओम शांति। 4 फेब्रुआरी 2026 मसीहार साकार महावाक्य। मीठे बच्चे, संगम जुगरे तुम मानको नुआ एवं संपूर्ण भिन्न ज्ञान मिलुछि। तुम्हें जानिछो आमे समस्ते आत्मा माने अभिनेता टु जनकर पार्ट अन्य जनक सहित मिसि पारिबो नाही। प्रश्न, माया उपरे विजय प्राप्त करिबा पई तुम रूहानी जुद्धा बा क्षत्रिय मानंको केऊ उपाय मिलि जाइछि? उत्तर, हे रूहानी क्षत्रिय माने, तुम्हें सर्वदा श्रीमतरे चालु थाओ, आत्म अभिमानी हुई बाबांको मने पकाओ, प्रतिदिन सकाळु सकाळु उठी जुगजुक्त स्थितिरे रहिबार अभ्यास कर, तबे माया उपरे विजय प्राप्त करि पारिबो। उलटा सीधा अर्थात आलतु संकल्प ठारु मुक्त रहि पारिबो। जुगजुक्त स्थितिरे रहिबार एही मीठा उपाय तुमको मायाजित करदेव। गीत, जिसका साथी है भगवान। ओम शांति। यह मनुष्य मानक द्वारा रचित कविता अटे, यार अर्थ किसी भी जाणी नहंती। भक्त माने गीत भजन आदि गाउछंती, भगवानंकर महिमा करुछंती, किंतु किसी भी जाणी नहंती। तुम संतान मानंकु कौनसी महिमा आदि करिबार नाही। पिला माने पितांकर केबे हेले महिमा बा गुणगान करंती नाही। बाबा जानी छंती एमाने मोर संतान अटंती। पिला माने जानी छंती ये आमर पिता अटंती। एबे ए सबु हेला बेहदर कथा, तथापि भी समस्ते बेहदर पितांकु मने पकाउ छंती, एबे पर्यंत मध्य मने पकाई चालू छंती। भगवानंकु कहु छंती, हे बाबा, यहांकर नाम शिव बाबा अटे। जे परी आमे माने आत्मा, सेही परी शिव बाबा मध्य आत्मा अटंती। से हेउ छंती परम आत्मा, जहांकु सुप्रीम अर्थात परम कहा जाउछि। तांकर आमे संतान अटु, तांकु सुप्रीम सुल अर्थात परम आत्मा कहा जाउछि। तांकर निवास स्थान केउठी? परम धामरे। सबु आत्मा माने सही ठारे रही थांती। आत्मा माने ही अभिनेता अटंती। तुम्हें जानी छो नाटकरे अभिनेता माने मध्य क्रमान्वयरे थांती। प्रत्येकंकर पार्ट अनुसारे सेमानंकु दरमा मध्य मिली थाए। सेठारे अर्थात परम धाम रे जेऊ आत्मा माने रहुछंती, समस्ते पाठ धारी अटंती। समस्तंकु कम हेउ बा बेसी हेउ पाठ मिले, आत्मिक बाबा आसी बुझाउछंती जे आत्मा मानंक भितरे किपरि अविनाशी पाठ निधार्य होई रहिछि। सबु आत्मांकर पाठ एका भली होई पारिबो नाही। समस्तंक ठारे शक्ति मध्य एका भली नाही। तुम्हें जानी छो सबु ठारु उत्तम पाठ सही मानंकर जेउ माने शिवंकर रुद्र मालार प्रथम नंबर रे रहिछंती। नाटक रे जेउ माने भलो भलो अभिनेता थांती, सेमानंकर केते प्रशंसा होई थाए। केवल तांकु देखिबा पई लोक माने जाय थांती। तेबे एहा बेहदर ड्रामा बा नाटक अटे। एही बेहदर ड्रामा रे मध्य सर्वोच्च अभिनेता एकमात्र बाबा ही अटंती। तांकु सर्वोच्च अभिनेता, रचयिता, निर्देशक मध्य कहाजिबो। सेमाने सबु हेले हदर अभिनेता, निर्देशक आदि आदि। सेमानंकु निजर सीमित अभिनय मिलिछि। वास्तवरे पाद आत्मा करिथे किंतु देह अभिमान कारणरो कहि देउछंती जे मनुष्यर एही भली पाट रही बाबा कहउछंती सारा पाट आत्मार एवे समस्तंकु आत्म अभिमानी हेबाकु पड़िबो बाबा बुझाइछंती सत्य जुगरे समस्ते आत्म अभिमानी थांती बाबांकु जानि न थांती एठारे कलि जुगरे तो आत्म अभिमानी भी नहंती कि बाबांकु मध्य जानि नहंती एबे तुमे माने आत्म अभिमानी हेउछ एवं बाबांकु मध्य जानिछ तुम ब्राह्मण मानंकु स्वतंत्र ज्ञान मिलुछ एबे तुमे माने आत्मार परिचय पाइसारी छ जे आमे आत्मा माने अभिनेता अटु समस्तंकु पाठ मिलिछ जहा कि जणकर पाठ अन्य जणंक सहित मिसी पारिबो नाही सेही पाठ मध्य सबु आत्मा रे ही रहिछि एमिति तो जेउ सबु नाटक तयारी करुछंती सेथिरे मध्य आत्मा ही पाठ करिथाय भलो पाठ मध्य आत्मा ही नै थाय आत्मा ही कहिथाय मु गवर्नर अटे अमुक अटे किंतु एमाने केही भी आत्म अभिमानी नुहंती सत्य जुगरे बुझिबे जे मु आत्मा अटे गुटिए शरीर छाड़ी अन्य एक शरीर धारण करिबी किंतु परमात्मांकु सेठारे केही भी जानि नथान वर्तमान तुमे माने सबु किछि जानि शूद्र एवं देवता मानंक ठारो तुमे ब्राह्मण माने उत्तम अट तबे एते सबु ब्राह्मण केउठु आसिबे जे माने कि सत्य जुगर प्रजा हेबे लक्ष लक्ष संख्या रे प्रदर्शनी को आसुछंती जे माने भल भाव रे बुझिले ज्ञान सुनिले से माने प्रजा होई गले गुटिए गुटिए राजांकर बहुत प्रजा थांती तुमे माने बहुत प्रजा तयारी करूछ केही केही तो प्रदर्शनी प्रोजेक्टर आदि रो बुझी मध्य बहुत भल पुरुषार्थी हो जान शिक्षा ग्रहण करंती जोग मध्य करंती एबे से माने समस्ते आसिबे प्रजा भी बाहरी आसिबे पुणे साहूकार राजा रानी गरीब साधारण प्रजा सब प्रकार बाहरीबे राजकुमार राजकुमारी मध्य बहुत हुई थान सत्य जुगरु त्रेता जुग पर्यंत राजकुमार राजकुमारी माने वर्तमान ही रचना हेबे केवल आठ बा एक सौ आठ तो हेबे नहीं किंतु वर्तमान समस्ते रचना हेउछन तुम्हें माने सेवा करी चली छो यहाँ मध्य किछि नुआ नुहे तुम्हें माने कौनसी उत्सव आदि पालन करुछ ताहा मध्य किछि नुआ कथा नुहे अनेक थर करी छो पुनर्बार संगम जुगरे मध्य एही धंदा ही करिबो आउ कौन करिबो बाबा मध्य पतित मानंको पावन करिबा पई आसिबे यहा को कहा जाउछि विश्वर इतिहास भूगोल तेरे क्रमान्वय तो सब कथार रही थाए तुम मानंक भितरे मध्य जे भलो भाषण करंती ताकु समस्ते कहंती ये भलो भाषण करिले अन्यर भाषण सुनिले मध्य कहिबे जे पूर्वर सुनाउथिले से भलो बुझाउथिले तृतीय व्यक्ति जदि तांकठारु योग्य होइथाय तेबे कहिबे ये तांकठन मध्य भलो बुझाउछंती तेबे प्रत्येक कथारे पुरुषार्थ करबाकु पड़िथाय मु किपरि अन्यमानंकठारु आगकु बढ़िबे बुद्धिमान पिला होइथिले भाषण करबा पई तुरंत हाथ उठाई थांती तुमे सबु पुरुषार्थी अट आगकु गले तुमे माने मेल ट्रेन अर्थात संदेश बाहक होइजिबो जेपरि मम्मा स्पेशल मेल ट्रेन थिले बाबांक विषय तो जना पड़िबो नाही कारण दुई जण जाक एकाठी अछंती तुमे जानि पारिबो नाही जे किए कहुछंती तेनो तुमे सर्वदा मने करो जे ଶିବ ବାବା ବୁଝାଉଛନ୍ତି। ବାବା ଏବଂ ଦାଦା ଉଭୟ ଜାଣିଛନ୍ତି, କିନ୍ତୁ ଶିବ ବାବା ଅନ୍ତର୍ଯ୍ୟାମୀ ଅଟନ୍ତି। ବାହାରେ ବାହାରେ କହୁଛନ୍ତି, ଇଏ ତ ବହୁତ ବୁଦ୍ଧିମାନ ଅଟନ୍ତି। ବାବା ମଧ୍ୟ ପିଲାମାନଙ୍କର ମହିମା ଶୁଣି ଖୁସି ହେଉଛନ୍ତି। ଯଦି ଲୌକିକ ପିତାଙ୍କର ମଧ୍ୟ କୌଣସି ସନ୍ତାନ ଭଲ ଭାବରେ ପାଠ ପଢି ଉଚ୍ଚ ପଦ ପ୍ରାପ୍ତ କରେ, ତେବେ ତାହାର ବାପା ଭାବିଥାନ୍ତି ଯେ ଏହି ପିଲାଟି ବହୁତ ନାମ ବିଖ୍ୟାତ କରିବ। ବ୍ରହ୍ମା ବାବା ମଧ୍ୟ ଭାବୁଛନ୍ତି ଯେ ଅମୁକ ସନ୍ତାନଟି ଏ ରୁହାନୀ ସେବାରେ ହୁସିଆର ଅଟେ। ତେବେ ମୁଖ୍ୟ କଥା ହେଲା ଭାଷଣ କରିବା, କାହାକୁ ବାବାଙ୍କର ସନ୍ଦେଶ ଦେବା, ଜ୍ଞାନ ବୁଝାଇବା। ବାବା ମଧ୍ୟ ଦୃଷ୍ଟାନ୍ତ ଦେଉଥିଲେ, ଜଣଙ୍କର ପାଞ୍ଚଟି ପୁଅ ଥିଲେ। କେହି ତାଙ୍କୁ ପଚାରିଲେ ଯେ ତୁମର କେତୋଟି ପୁଅ, ସିଏ ଉତ୍ତର ଦେଲେ ମୋର ଦୁଇଟି ପୁଅ। ସେ ତାଙ୍କୁ କହିଲେ ତୁମର ତ ପାଞ୍ଚ ପୁଅ, ସେ ଉତ୍ତର ଦେଲେ ସେମାନଙ୍କ ଭିତରୁ ସୁପୁତ୍ର ମାତ୍ର ଦୁଇ ଜଣ। ଏଠାରେ ମଧ୍ୟ ସେହିପରି ଅଛନ୍ତି, ସନ୍ତାନ ମାନେ ବହୁତ ଅଛନ୍ତି, କିନ୍ତୁ ବାବା କହିବେ ଏହି ଡାକ୍ତର ନିର୍ମଳା କନ୍ୟାଟି ବହୁତ ଭଲ। ବହୁତ ସ୍ନେହରେ ଲୌକିକ ପିତାଙ୍କୁ ବୁଝାଇ ସେଣ୍ଟର ଖୋଲାଇଦେଲା। ଏହା ହିଁ ଭାରତର ସେବା। ତୁମେ ମାନେ ଭାରତକୁ ସ୍ୱର୍ଗ କରୁଛ, ରାବଣ ଏହି ଭାରତକୁ ନର୍କରେ ପରିଣତ କରିଦେଇଛି। କେବଳ ଜଣେ ସୀତା ରାବଣର ବନ୍ଦୀଶାଳାରେ ନଥିଲା, ବାସ୍ତବରେ ତୁମେ ସବୁ ସୀତା ମାନେ ରାବଣର ବନ୍ଦୀଶାଳାରେ ଥିଲ। ବାକି ଶାସ୍ତ୍ରରେ ସବୁ ମନଗଢ଼ା କଥା ଲେଖିଦେଇଛନ୍ତି। ଏହି ଭକ୍ତି ମାର୍ଗ ମଧ୍ୟ ଡ୍ରାମାରେ ଅଛି। ତୁମେ ଜାଣିଛ ସତ୍ୟଯୁଗ ଠାରୁ ଏପର୍ଯ୍ୟନ୍ତ ଯାହା କିଛି ଅତିକ୍ରାନ୍ତ ହୋଇଯାଇଛି ତାହା ପୁଣି ପୁନରାବୃତ୍ତି ହେବ। ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ ହେଉଛନ୍ତି। ବାବା କହୁଛନ୍ତି, ମତେ ଆସି ତୁମମାନଙ୍କୁ ପୂଜାରୀରୁ ପୂଜ୍ୟ କରିବାକୁ ପଡିବ। ପ୍ରଥମେ ସତ୍ୟଯୁଗୀ ପୁଣି କଳିଯୁଗୀ ହେବାକୁ ପଡିବ। ସତ୍ୟଯୁଗରେ ସୂର୍ଯ୍ୟବଂଶୀ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ରାମ ରାଜ୍ୟ ତ ଚନ୍ଦ୍ରବଂଶୀ ମାନଙ୍କର ଥିଲା। ବର୍ତ୍ତମାନ ତୁମେ ସମସ୍ତେ ରୁହାନୀ କ୍ଷତ୍ରିୟ ଅଟ। ଯେଉଁମାନେ ଯୁଦ୍ଧ କ୍ଷେତ୍ରରେ ଥାନ୍ତି ସେମାନଙ୍କୁ କ୍ଷତ୍ରିୟ କୁହାଯାଏ, ତୁମେମାନେ ହେଲ ଆତ୍ମିକ କ୍ଷତ୍ରିୟ। ସେମାନଙ୍କୁ କୁହାଯାଏ ବାହୁବଳର କ୍ଷତ୍ରିୟ। ପୂର୍ବରୁ ବାହୁ ଦ୍ୱାରା ମଲ୍ଲଯୁଦ୍ଧ ହେଉଥିଲା, ପରସ୍ପର ମଧ୍ୟରେ ଲଢେଇ କରି ବିଜୟୀ ହେଉଥିଲେ। ଏବେ ତ ଦେଖ ବୋମା ତିଆରି ଆଦି ତିଆରି ହୋଇଗଲାଣି, ତୁମେମାନେ ମଧ୍ୟ କ୍ଷତ୍ରିୟ, ସେମାନେ ମଧ୍ୟ କ୍ଷତ୍ରିୟ। ତୁମେ ଶ୍ରୀମତରେ ଚାଲି ମାୟା ଉପରେ ବିଜୟୀ ହେଉଛ, ତୁମେମାନେ ହେଲ ଆତ୍ମିକ କ୍ଷତ୍ରିୟ। ରୁହ ଅର୍ଥାତ୍ ଆତ୍ମା ହିଁ ଏହି ଶରୀର, ଶରୀରର କର୍ମେନ୍ଦ୍ରିୟ ମାନଙ୍କ ଦ୍ୱାରା ସବୁକିଛି କରୁଛି। ଆତ୍ମାକୁ ବାବା ଆସି ଶିକ୍ଷା ଦେଉଛନ୍ତି, ପିଲାମାନେ ମତେ ମନେ ପକାଇଲେ ତୁମକୁ ମାୟା ଗ୍ରାସ କରିବ ନାହିଁ, ତୁମର ବିକର୍ମ ବିନାଶ ହେବ ଏବଂ ତୁମର ଉଲଟା ସିଧା ସଂକଳ୍ପ ଆସିବ ନାହିଁ। ବାବାଙ୍କୁ ମନେ ପକାଇଲେ ମନ ମଧ୍ୟ ଖୁସିରେ ରହିବ। ସେଥିପାଇଁ ବାବା ବୁଝାଉଛନ୍ତି, ସକାଳୁ ସକାଳୁ ଉଠି ଏହାର ଅଭ୍ୟାସ କର। ବାବା ଆପଣ କେତେ ମିଠା ଅଟନ୍ତି, ଆତ୍ମା କହୁଛି ବାବା। ବାବା ମଧ୍ୟ ନିଜର ପରିଚୟ ଦେଇଛନ୍ତି, ମୁଁ ତୁମର ପିତା, ତୁମକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଇବାକୁ ଆସିଛି। ଏହା ମନୁଷ୍ୟ ସୃଷ୍ଟି ରୂପୀ ଓଲଟା ବୃକ୍ଷ, ଏହା ଭିନ୍ନ ଭିନ୍ନ ଧର୍ମର ମନୁଷ୍ୟ ସୃଷ୍ଟି ଅଟେ, ଏହାକୁ କୁହାଯାଏ ବିରାଟ ଲୀଳା। ବାବା ବୁଝାଉଛନ୍ତି ଯେ ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ବୀଜ ରୂପ ଅଟେ। ମତେ ସମସ୍ତେ ମନେ ପକାଉଛନ୍ତି, କିଏ କେଉଁ ଧର୍ମର ତ କିଏ ଆଉ କେଉଁ ଧର୍ମର ଆଉ କେଉଁ ଧର୍ମର। ସମସ୍ତେ ସମ ଅନୁସାରେ କ୍ରମାନ୍ୱୟରେ ଆସିଥାନ୍ତି। ଏହିଭଳି ଡ୍ରାମା ତିଆରି ହୋଇ କୁହାଯାଏ ଯେ ଅମୁକ ଏହି ଧର୍ମ ସ୍ଥାପକ ବା ପେଗମ୍ବର ଅର୍ଥାତ୍ ବାର୍ତ୍ତାବହକୁ ପଠାଇଛନ୍ତି, କିନ୍ତୁ ବାସ୍ତବରେ ସେଠାରୁ କେହି ବି ପଠାନ୍ତି ନାହିଁ। ଏସବୁର ଡ୍ରାମା ଅନୁସାରେ ପୁନରାବୃତ୍ତି ହେଉଛି। ବାବା କେବଳ ଜଣେ ହିଁ ଅଟନ୍ତି ଯିଏ ଧର୍ମ ଏବଂ ରାଜଧାନୀ ଉଭୟର ସ୍ଥାପନା କରୁଛନ୍ତି। ଏ କଥା ଦୁନିଆରେ କେହି ବି ଜାଣିନାହାନ୍ତି। ଏବେ ହେଉଛି ସଙ୍ଗମ ଯୁଗ। ଏହି ସମୟରେ ହିଁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହେବ। ଏହା ହେଉଛି ଶିବ ବାବାଙ୍କର ଜ୍ଞାନ ଯଜ୍ଞ। ସେମାନେ ରୁଦ୍ର ଯଜ୍ଞ ନାମ ରଖିଦେଇଛନ୍ତି। ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ତୁମେ ବ୍ରାହ୍ମଣ ମାନେ ଜନ୍ମ ନେଇଛ, ତେଣୁ ତୁମେ ମାନେ ଶ୍ରେଷ୍ଠ ହେଲ ନା। ତୁମ ପରେ ପୁଣି ଅନ୍ୟ ଧର୍ମର ବଂଶ ସବୁ ଆସିଥାନ୍ତି। ବାସ୍ତବରେ ସମସ୍ତେ ତ ବ୍ରହ୍ମାଙ୍କର ସନ୍ତାନ ଅଟନ୍ତି। ବ୍ରହ୍ମାଙ୍କୁ କୁହାଯାଏ ଗ୍ରେଟ ଗ୍ରେଟ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦି ପିତା। ବଂଶାବଳୀ ମଧ୍ୟ ରହିଛି, ପ୍ରଥମେ ପ୍ରଥମେ ହେଲେ ବ୍ରହ୍ମା ଯିଏକି ସବୁଠାରୁ ଶ୍ରେଷ୍ଠ, ପୁଣି ତାଙ୍କ ଠାରୁ ବଂଶାବଳୀ ଆରମ୍ଭ ହେଉଛି। କୁହାଯାଏ ଭଗବାନ ସୃଷ୍ଟି କିପରି ରଚନା କରନ୍ତି। ବାସ୍ତବରେ ସୃଷ୍ଟି ତ ରହିଛି, ଯେତେବେଳେ ସୃଷ୍ଟିର ମନୁଷ୍ୟମାନେ ପତିତ ହୋଇଯାନ୍ତି ସେତେବେଳେ ତାଙ୍କୁ ଡାକିଥାନ୍ତି, ସେ ହିଁ ଆସି ଏ ଦୁଃଖୀ ସୃଷ୍ଟିକୁ ପୁଣି ସୁଖୀ କରିଥାନ୍ତି। ସେଥିପାଇଁ ଡାକିଥାନ୍ତି ବାବା ଦୁଃଖହର୍ତ୍ତା ସୁଖକର୍ତ୍ତା ଆସ। ନାମ ମଧ୍ୟ ରଖିଛନ୍ତି ହରିଦ୍ୱାର। ହରିଦ୍ୱାର ଅର୍ଥାତ୍ ହରିଙ୍କର ଦ୍ୱାର। ସେଠାରେ ଗଙ୍ଗା ପ୍ରବାହିତ ହେଉଛି। ଭାବୁଛନ୍ତି ଆମେ ଗଙ୍ଗାରେ ସ୍ନାନ କଲେ ହରିଙ୍କର ଦ୍ୱାରକୁ ଚାଲିଯିବୁ, କିନ୍ତୁ ହରିଙ୍କର ଦ୍ୱାର କେଉଁଠି ଅଛି? ସେମାନେ ପୁଣି ଶ୍ରୀକୃଷ୍ଣଙ୍କୁ ହରି କହିଦେଉଛନ୍ତି। ବାସ୍ତବରେ ହରିଙ୍କର ଦ୍ୱାର ତ ଶିବ ବାବା ଅଟନ୍ତି, ଯେ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ପ୍ରଥମେ ତୁମମାନଙ୍କୁ ନିଜର ଘରକୁ ଯିବାକୁ ହେବ, ତୁମ ସନ୍ତାନ ମାନଙ୍କୁ ନିଜ ପିତାଙ୍କର ଏବଂ ଘରର ପରିଚୟ ବର୍ତ୍ତମାନ ହିଁ ମିଳିଛି। ବାବାଙ୍କର ସ୍ଥାନ ଟିକେ ଉପରେ ରହିଛି, ମାଳାରେ ଫୁଲ ସବୁଠାରୁ ଉପରେ ଥାଏ, ତାପରେ ଯୁଗଳ ଦାନା, ତାପରେ ପୁଣି ରହିଥାଏ ବୈଜୟନ୍ତୀ ମାଳା ଯାହାକି ବିଷ୍ଣୁଙ୍କର ମାଳା। ଯେଉଁମାନେ ବିଷ୍ଣୁଙ୍କର ଗଳାର ହାର ହୋଇଥାନ୍ତି ସେହି ଆତ୍ମାମାନେ ହିଁ ବିଷ୍ଣୁପୁରୀରେ ରାଜତ୍ୱ କରିଥାନ୍ତି। ବ୍ରାହ୍ମଣ ମାନଙ୍କର ମାଳା ନଥାଏ, କାରଣ ସେମାନେ ବାରମ୍ବାର ତଳକୁ ଖସି ଯାଇଥାନ୍ତି। ବାବା ବୁଝାଉଛନ୍ତି ଯେ କ୍ରମାନ୍ୱୟରେ ତ ରହିବେ ନା, ଆଜି ଠିକ ଅଛନ୍ତି, କାଲି ମାୟାର ତୋଫାନ ଆସିଯାଇଥାଏ, ଗ୍ରହଚାରୀ ଅର୍ଥାତ୍ ମାୟାର ପ୍ରଭାବରେ ଆସି ଥଣ୍ଡା ହୋଇଯାନ୍ତି ଅର୍ଥାତ୍ ପୁରୁଷାର୍ଥରେ ଢିଲା ହୋଇଯାନ୍ତି। ବାବା କହୁଛନ୍ତି ମୋର ସନ୍ତାନ ହୁଅନ୍ତି, ଆଶ୍ଚର୍ଯ୍ୟ ହୋଇ ଶୁଣନ୍ତି, ଅନ୍ୟକୁ କୁହନ୍ତି, ଧ୍ୟାନରେ ଯାଆନ୍ତି, ମାଳରେ ମଧ୍ୟ ଗୁନ୍ଥା ହେବାର ଯୋଗ୍ୟ ହୁଅନ୍ତି, ପୁଣି ଏକଦମ ଭାଗନ୍ତି ଅର୍ଥାତ୍ ଚାଲିଯାଆନ୍ତି, ଚଣ୍ଡାଳ ହୋଇଯାନ୍ତି। ତେବେ ବ୍ରାହ୍ମଣ ମାନଙ୍କର ମାଳା କିପରି ହେବ? ତେଣୁ ବାବା ବୁଝାଉଛନ୍ତି ଯେ ବ୍ରାହ୍ମଣ ମାନଙ୍କର ମାଳା ହୁଏ ନାହିଁ, ଭକ୍ତ ମାଳାରେ ମହିଳାମାନଙ୍କ ମଧ୍ୟରେ ମୁଖ୍ୟ ହେଲେ ମୀରା ଏବଂ ପୁରୁଷମାନଙ୍କ ମଧ୍ୟରେ ମୁଖ୍ୟ ହେଲେ ନାରଦ। ଏହା ହେଲା ରୁଦ୍ରମାଳା, ସଙ୍ଗମ ଯୁଗରେ ବାବା ହିଁ ଆସି ମୁକ୍ତି ଜୀବନ ମୁକ୍ତି ଦେଇଥାନ୍ତି। ପିଲାମାନେ ଜାଣୁଛନ୍ତି ଯେ ଆମେ ହିଁ ସ୍ୱର୍ଗର ମାଲିକ ଥିଲୁ, ଏବେ ନରକରେ ଅଛୁ। ବାବା କହୁଛନ୍ତି ଯେ ନରକକୁ ଲାତ ମାରି ସ୍ୱର୍ଗର ରାଜପଦ ନିଅ, ଯାହାକୁ କି ରାବଣ ଛଡ଼ାଇ ନେଇଛି। ଏ କଥା ତ ବାବା ହିଁ ଆସି ଶୁଣାଉଛନ୍ତି। ସେ ଏହିସବୁ ଶାସ୍ତ୍ର ତୀର୍ଥ ଆଦିକୁ ଜାଣିଛନ୍ତି, ବିଜୟ ରୂପ ଅଟନ୍ତି ନା, ଜ୍ଞାନର ସାଗର ଶାନ୍ତିର ସାଗର। ଏ କଥା ଆତ୍ମା ହିଁ କହିଥାଏ। ବାବା ବୁଝାଉଛନ୍ତି ଯେ ଏ ଲକ୍ଷ୍ମୀ ନାରାୟଣ ସତ୍ୟଯୁଗର ମାଲିକ ଥିଲେ। ତାଙ୍କ ପୂର୍ବରୁ କଣ ଥିଲା, ନିଶ୍ଚୟ କଳିଯୁଗର ଶେଷ ସମୟ ହୋଇଥିବ, ତେବେ ସଙ୍ଗମ ଯୁଗ ହୋଇଥିବ, ପୁଣି ଏବେ ସ୍ୱର୍ଗର ସ୍ଥାପନା ହେଉଛି। ବାବାଙ୍କୁ ସ୍ୱର୍ଗର ରଚୟିତା ସ୍ୱର୍ଗର ସ୍ଥାପନ କର୍ତ୍ତା କୁହାଯାଏ। ଏହି ଲକ୍ଷ୍ମୀ ନାରାୟଣ ସ୍ୱର୍ଗର ମାଲିକ ଥିଲେ। ସେମାନଙ୍କୁ ବର୍ଷା ଅର୍ଥାତ୍ ସମ୍ପତ୍ତି କେଉଁଠାରୁ ମିଳିଲା, ସ୍ୱର୍ଗର ରଚୟିତା ବାବାଙ୍କ ଠାରୁ ମିଳିଲା। ତେବେ ଏହି ବର୍ଷା ବାବାଙ୍କର ହିଁ ଅଟେ। ତୁମେ କାହାକୁ ବି ପଚାରି ପାରିବ ଯେ ସତ୍ୟଯୁଗରେ ଏ ଲକ୍ଷ୍ମୀ ନାରାୟଣଙ୍କର ରାଜଧାନୀ ଥିଲା, ସେମାନେ ତାହା କିପରି ପାଇଥିଲେ, କେହି କହିପାରିବେ ନାହିଁ। ଏହି ଦାଦା ମଧ୍ୟ କହୁଛନ୍ତି ଯେ ମୁଁ ମଧ୍ୟ ଜାଣିନଥିଲି, ପୂଜା କରୁଥିଲି କିନ୍ତୁ ଜାଣିନଥିଲି। ଏ ବାବା ବୁଝାଉଛନ୍ତି ଏହି ସଙ୍ଗମ ଯୁଗରେ ରାଜଯୁଗ ଶିକ୍ଷା ଗ୍ରହଣ କରୁଛନ୍ତି। ଗୀତାରେ ହିଁ ରାଜଯୁଗର ବର୍ଣ୍ଣନା ରହିଛି, କେବଳ ଗୀତା ବ୍ୟତୀତ ଆଉ କୌଣସି ଶାସ୍ତ୍ରରେ ରାଜଯୁଗର କଥା ନାହିଁ। ବାବା କହୁଛନ୍ତି ଯେ ମୁଁ ତୁମକୁ ରାଜାମାନଙ୍କର ରାଜା କରୁଛି। ଭଗବାନ ହିଁ ଆସି ନରରୁ ନାରାୟଣ ହେବାର ଜ୍ଞାନ ଦେଉଛନ୍ତି। ଭାରତର ମୁଖ୍ୟ ଶାସ୍ତ୍ର ହେଲା ଗୀତା, କିନ୍ତୁ ଗୀତା କେବେ ରଚନା କରାଯାଇଥିଲା ଏ କଥା କେହି ବି ଜାଣିନାହାନ୍ତି। ବାବା କହୁଛନ୍ତି ମୁଁ କଳ୍ପ କଳ୍ପର ସଙ୍ଗମ ଯୁଗରେ ଆସିଥାଏ। ଯେଉଁମାନଙ୍କୁ ମୁଁ ରାଜ୍ୟ ଦେଇଥିଲି ସେମାନେ ରାଜ୍ୟ ହରାଇ ପୁଣି ତମ ପ୍ରଧାନ ଦୁଃଖୀ ହୋଇଯାଇଛନ୍ତି। ଏବେ ରାବଣର ରାଜ୍ୟ ଚାଲିଛି। ଏସବୁ ଭାରତର ହିଁ କାହାଣୀ ଅଟେ। ଭାରତ ହିଁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଛି। ଆଉ ସବୁ ଧର୍ମ ତ ପରେ ଆସୁଛନ୍ତି। ବାବା କହୁଛନ୍ତି ମୁଁ ତୁମମାନଙ୍କୁ 84 ଜନ୍ମର ରହସ୍ୟ ବୁଝାଉଛି। 5000 ବର୍ଷ ପୂର୍ବରୁ ତୁମେମାନେ ହିଁ ଦେବୀ ଦେବତା ଥିଲ, ତୁମେ ନିଜର ଜନ୍ମକୁ ଜାଣିନାହ। ହେ ଭାରତବାସୀ ମାନେ, ବାବା ଅନ୍ତିମ ସମୟରେ ଆସିଥାନ୍ତି। ଯଦି ଆରମ୍ଭରୁ ଆସିଥାନ୍ତେ ତେବେ ସୃଷ୍ଟିର ଆଦି ମଧ୍ୟ ଅନ୍ତର ରହସ୍ୟକୁ କିପରି ଶୁଣାଇଥାନ୍ତେ, ସେତେବେଳେ ସୃଷ୍ଟିର ସମ୍ପୂର୍ଣ୍ଣ ବୃଦ୍ଧି ହୋଇନଥାଏ। ତେଣୁ ବୁଝାଇବେ କିପରି, ସେଠାରେ ତ ଜ୍ଞାନର ଦରକାର ହିଁ ନଥାଏ। ତେଣୁ ବାବା ଏବେ ସଙ୍ଗମ ଯୁଗରେ ହିଁ ଆସି ଜ୍ଞାନ ଦେଉଛନ୍ତି, କାରଣ ସିଏ ଜ୍ଞାନର ଭଣ୍ଡାର ଅଟନ୍ତି ନା। ତେଣୁ ତାଙ୍କୁ ଜ୍ଞାନ ଶୁଣାଇବା ପାଇଁ ନିଶ୍ଚିତ ଭାବରେ ଶେଷ ସମୟରେ ହିଁ ଆସିବାକୁ ପଡିବ। ଆଦି ସମୟରେ ଆସି ତୁମମାନଙ୍କୁ କଣ ଶୁଣାଇବି, ଏସବୁ ବୁଝିବାର କଥା। ଭଗବାନ ବାଚ ମୁଁ ତୁମକୁ ରାଜଯୁଗ ଶିଖାଉଛି। ଏହି ବିଶ୍ୱବିଦ୍ୟାଳୟ ପାଣ୍ଡବ ସରକାରଙ୍କର ଅଟେ। ବର୍ତ୍ତମାନ ହେଉଛି ସଙ୍ଗମ ଯୁଗ। ଯାଦବ କୌରବ ଏବଂ ପାଣ୍ଡବ ବର୍ତ୍ତମାନ ଉପସ୍ଥିତ ଅଛନ୍ତି, କିନ୍ତୁ ଶାସ୍ତ୍ରରେ ଏମାନଙ୍କୁ 3ଟି ସେନା ରୂପରେ ଦେଖାଇ ଦେଇଛନ୍ତି। ବାକି ବୁଝାଉଛନ୍ତି ଯାଦବ କୌରବମାନଙ୍କର ବିନାଶ ସମୟରେ ବିପରୀତ ବୁଦ୍ଧି ହୋଇଥାଏ, ପରସ୍ପରକୁ ଗାଳି ଦେଇ ଚାଲିଥାନ୍ତି। ପରମାତ୍ମା ପିତାଙ୍କ ସହିତ ପ୍ରୀତି ନାହିଁ। କେହି କହିଦେଉଛନ୍ତି କୁକୁର ବିରାଡ଼ି ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି। ବାକି ପାଣ୍ଡବମାନଙ୍କର ପ୍ରୀତି ବୁଦ୍ଧି ଥିଲା, ପାଣ୍ଡବମାନଙ୍କର ସାଥୀ ସ୍ୱୟଂ ପରମାତ୍ମା ଥିଲେ। ପାଣ୍ଡବ ଅର୍ଥାତ୍ ରୁହାନି ପାଣ୍ଡବ, ଆତ୍ମିକ ବ୍ରାହ୍ମଣ। ସେମାନେ ହେଲେ ଶରୀରର ପଣ୍ଡା, ତୁମେ ହେଉଛ ଆତ୍ମାର ପଣ୍ଡା। ଆଚ୍ଛା ମିଠେ ମିଠେ ଶିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ 1 ଆତ୍ମ ଅଭିମାନୀ ହୋଇ ଏହି ବେହଦ ନାଟକରେ ହିରୋ ପାର୍ଟ କରିବାକୁ ହେବ। ପ୍ରତ୍ୟେକ ଅଭିନେତାଙ୍କର ପାର୍ଟ ଭିନ୍ନ ଭିନ୍ନ ଅଟେ। ସେଥିପାଇଁ କାହାର ପାର୍ଟକୁ ଦେଖି ଈର୍ଷା କରିବାର ନାହିଁ। 2 ସକାଳୁ ସକାଳୁ ଅମୃତ ବେଳାରୁ ଉଠି ନିଜେ ନିଜ ସହିତ କଥା ହୁଅ। ଅଭ୍ୟାସ କର ଯେ ମୁଁ ଏହି ଶରୀରର କର୍ମେନ୍ଦ୍ରିୟ ମାନଙ୍କ ଠାରୁ ଅଲଗା ଅଟେ। ବାବା ଆପଣ କେତେ ମିଠା, ଆପଣ ଆମକୁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଇ ଦେଉଛନ୍ତି। ବରଦାନ ବାବାଙ୍କର ସଂସ୍କାର ଗୁଡିକୁ ନିଜର ବ୍ୟକ୍ତିଗତ ସଂସ୍କାର ରୂପରେ ଜମା କରୁଥିବା ବ୍ୟର୍ଥ ବା ପୁରୁଣା ସଂସ୍କାର ଗୁଡିକରୁ ମୁକ୍ତ ଭବ। କୌଣସି ବି ବ୍ୟର୍ଥ ସଂକଳ୍ପ ବା ପୁରୁଣା ସଂସ୍କାର ସମ୍ବନ୍ଧ ଦେହ ଅଭିମାନ ସହିତ ରହିଛି ଏବଂ ଆତ୍ମିକ ସ୍ୱରୂପର ସଂସ୍କାର ବାବାଙ୍କ ସମାନ ହୋଇଥିବ। ବାବା ଯେପରି ସର୍ବଦା ବିଶ୍ୱ କଲ୍ୟାଣକାରୀ, ପରୋପକାରୀ, ଦୟାଶୀଳ ଏବଂ ବରଦାତା ଅଟନ୍ତି, ସେହିଭଳି ତୁମମାନଙ୍କର ସଂସ୍କାର ମଧ୍ୟ ବାବାଙ୍କ ସମାନ ସ୍ୱାଭାବିକ ହୋଇଯାଉ। ତେବେ ସଂସ୍କାରରେ ପରିଣତ ହେବାର ଅର୍ଥ ହେଲା ସଂକଳ୍ପ, ବାଣୀ, କର୍ମ ସେ ଅନୁସାରେ ଚାଲିବା। କାହିଁକି ନା ଜୀବନରେ ସଂସ୍କାର ଏକ ଚାବି ସଦୃଶ ଅଟେ, ଯାହାଦ୍ୱାରା ମନୁଷ୍ୟ ସ୍ୱତଃ ହିଁ ସେହିଭଳି ଚାଲିବାକୁ ଲାଗିଥାଏ, ଆଉ ମେହନତ କରିବାର ଆବଶ୍ୟକତା ନଥାଏ। ସ୍ଲୋଗାନ ଆତ୍ମିକ ସ୍ଥିତିରେ ସ୍ଥିତ ରହି ନିଜର ରଥ ଅର୍ଥାତ୍ ଶରୀର ଦ୍ୱାରା କାର୍ଯ୍ୟ କରାଉଥିବା ଆତ୍ମାମାନେ ହିଁ ସଚ୍ଚା ପୁରୁଷାର୍ଥୀ ଅଟନ୍ତି। ଅବ୍ୟକ୍ତ ଇଶାରା ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ବାବା ଯେପରି ତୁମମାନଙ୍କୁ ବିଶ୍ୱର କୋଣ ଅନୁକୋଣରୁ ଖୋଜି ବାହାର କରିଛନ୍ତି, ଅନେକ ବୃକ୍ଷର ଶାଖା ଗୁଡିକ ଏବେ ଗୋଟିଏ ଚନ୍ଦନର ବୃକ୍ଷ ପାଲଟି ଯାଇଛି। ଲୋକମାନେ ତ କହୁଛନ୍ତି 2-4 ଜଣ ମାତା ମଧ୍ୟ ଏକାଠି ରହିପାରିବେ ନା, କିନ୍ତୁ ତୁମେମାନେ ସାରା ବିଶ୍ୱରେ ଏକତା ସ୍ଥାପନ କରିବାର ନିମିତ୍ତ ଅଟ। ତୁମମାନଙ୍କର ଏହିଭଳି ପାରସ୍ପରିକ ଏକତା ହିଁ ବାବାଙ୍କର ପ୍ରତ୍ୟକ୍ଷତା କରିବ। ଓମ୍ ଶାନ୍ତି।